ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। 2024-25 ଆର୍ଥିକ ବର୍ଷ ପାଇଁ ରେଳ ବଜେଟ୍ ଲାଗି 262,000 କୋଟି ଟଙ୍କା ପ୍ରଦାନ କରାଯାଇଛି। ଏଥିମଧ୍ୟରୁ 1,08,000 କୋଟି ଟଙ୍କା ସୁରକ୍ଷା ପାଇଁ ଖର୍ଚ୍ଚ ହେବ। ଓଡ଼ିଶାରେ ରେଳବାଇର ନୂଆ ପ୍ରକଳ୍ପ ନିମନ୍ତେ 52,000 କୋଟି ଟଙ୍କା ନିବେଶ କରାଯିବ। ଏହା ମାଧ୍ୟମରେ ରାଜ୍ୟରେ ନୂଆ ରେଳ ଟ୍ରାକ୍ ବିଛାଯିବା ସହ ନିରାପତ୍ତା ବ୍ୟବସ୍ଥାରେ ଉନ୍ନତି ଅଣାଯିବ ବୋଲି ଜଣାପଡ଼ିଛି। ପୁରୁଣା ଟ୍ରାକ୍ ସ୍ଥାନରେ ନୂତନ ଟ୍ରାକ୍ ସ୍ଥାପନ, ନୂତନ ଟେକ୍ନୋଲୋଜି ସହ ସିଗ୍ନାଲ ସିଷ୍ଟମର ବ୍ୟବସ୍ଥା, ଫ୍ଲାଇଓଭର ଅଣ୍ଡରପାସ୍ ନିର୍ମାଣ ପାଇଁ ଅର୍ଥ ଖର୍ଚ୍ଚ ହେବ। ବଜେଟ୍ରେ 3 ଇକୋନୋମିକ୍ ରେଲୱେ କରିଡର କାର୍ଯ୍ୟକ୍ଷମ ପାଇଁ ନିଷ୍ପଭି ନିଆଯାଇଛି। ଏନର୍ଜି, ମିନେରାଲ ଓ ସିମେଣ୍ଟ କରିଡର ଅଧୀନରେ 192 ପ୍ରକଳ୍ପ, ପୋର୍ଟ ସଂଯୋଗୀକରଣ ଅଧୀନରେ 42 ପ୍ରକଳ୍ପ ଓ ହାଇ ଟ୍ରାଫିକ୍ ଡେନ୍ସିଟି କରିଡର ଅଧୀନରେ 200 ପ୍ରକଳ୍ପ ରହିଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, କିଛିଦିନ ପୂର୍ବରୁ କବଚ ସିଷ୍ଟମ 4.0 ଲାଗୁ ହୋଇଛି। ଏହାକୁ ଟ୍ରେନ୍ରେ ସ୍ଥାପନ କରିବାର ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ ହେବ। ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଏହି ଟାସ୍କ ଫୋର୍ସର ଅଧ୍ୟକ୍ଷ ନିଯୁକ୍ତି ହୋଇଛନ୍ତି। ତାଙ୍କ ବ୍ୟତୀତ ଏହି ଟାସ୍କ ଫୋର୍ସରେ ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କୁ ନେଇ ଆଉ 8 ସଦସ୍ୟ ଅଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆସନ୍ତା 27 ଶନିବାର ନୂଆଦିଲ୍ଲୀରେ ନୀତି ଆୟୋଗର ସାଧାରଣ ପରିଷଦ ବୈଠକରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ରାଜ୍ୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିବେ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ଆସନ୍ତା ଶୁକ୍ରବାର ଦିଲ୍ଲୀ ଗସ୍ତରେ ଯିବେ। ଏହି ଗସ୍ତ ଅବସରରେ ସେ କେତେଜଣ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି। ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି କଠିନ ପରିଶ୍ରମୀ ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେ କହିଛନ୍ତି, ଦେଶର ଛାତ୍ରଛାତ୍ରୀମାନଙ୍କ ପାଇଁ ଅନୁଷ୍ଠିତ ହେଉଥିବା ପରୀକ୍ଷାକୁ ତ୍ରୁଟିଶୂନ୍ୟ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ନିଟ୍ ପରୀକ୍ଷା ପରିଚାଳନା କରୁଥିବା ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ପୂର୍ବରୁ ମନ୍ତ୍ରଣାଳୟ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରାଯାଇଛି। ସିବିଆଇ ମଧ୍ୟ ମାମଲାର ତଦନ୍ତ ଜାରି ରଖିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ସେ କହିଛନ୍ତି, ସରକାର ଘଟଣାର ମୂଳ ସ୍ତରକୁ ଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ସୂଚନା ଅନୁସାରେ ଗତକାଲି ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା 2024 ଅନିୟମିତତା ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ପୁନଃ ପରୀକ୍ଷା ପାଇଁ ହୋଇଥିବା ଆବେଦନକୁ ଖାରଜ କରିଥିଲେ। ରାଜ୍ୟର ନୂତନ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ 2001 ବ୍ୟାଚ୍ରେ ଆଇଏଏସ୍ ଅଧିକାରୀ ଆର୍ ସନ୍ଥନ ଗୋପାଳନ୍ଙ୍କୁ ନିଯୁକ୍ତି ମିଳିଛି। ଏନେଇ ଭାରତୀୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଲ୍ୟାପ୍ଟପ୍ ଡିବିଟି ମେଧାବୃତ୍ତି ପାଇଁ ଛାତ୍ରଛାତ୍ରୀମାନେ ପୁଣି ଆବେଦନ କରିପାରିବେ। ଏହି ଯୋଜନାରେ ଆବେଦନ କରିନଥିବା ଛାତ୍ରଛାତ୍ରୀମାନେ ଆସନ୍ତାକାଲିଠାରୁ ଅଗଷ୍ଟ 23 ଯାଏଁ ଆବେଦନ କରିପାରିବେ। ଏଥିପାଇଁ ରାଜ୍ୟ ସ୍କଲାରସିପ୍ ପୋର୍ଟାଲ୍ ଖୋଲିବ। 2023-24 ଶିକ୍ଷାବର୍ଷ ପାଇଁ ଲ୍ୟାପ୍ଟପ୍ ପାଇବାକୁ ଯୋଗ୍ୟ ବିବେଚିତ ଓ ଆବେଦନ କରିନଥିବା ଛାତ୍ରଛାତ୍ରୀଙ୍କ ତାଲିକା ରାଜ୍ୟ ସ୍କଲାରସିପ୍ ପୋର୍ଟାଲ୍ରେ ଅପ୍ଲୋଡ୍ କରାଯାଇଛି। ସୂଚନାଯୋଗ୍ୟ, ଛାତ୍ରଛାତ୍ରୀମାନଙ୍କୁ 30,000 ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ ସମନ୍ୱିତ କ୍ଷେପଣାସ୍ତ ପରୀକ୍ଷା କେନ୍ଦ୍ର ଅଧୀନସ୍ଥ ଲଞ୍ଚ କମ୍ପ୍ଲେକ୍ସ 3ରୁ ଆଜି ଏକ ଅତ୍ୟାଧୁନିକ କ୍ଷେପଣାସ୍ତ୍ରର ପରୀକ୍ଷା କରାଯିବ। ପ୍ରତିରକ୍ଷା ବିଭାଗର ପରାମର୍ଶକ୍ରମେ ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷେପଣାସ୍ତ ପରୀକ୍ଷା କେନ୍ଦ୍ରର 3.5 କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳର ସମୁଦ୍ର ଉପକୂଳବର୍ତ୍ତୀ 10 ଗ୍ରାମର 10,581 ଜଣଙ୍କୁ 4 ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରହିବାର ବ୍ୟବସ୍ଥା କରାଯାଇଛି। ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନ ଗୃହରେ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଆଞ୍ଚଳିକ ପରିବହନ ଅଧିକାରୀ କହିଛନ୍ତି, ଗତ 4 ମଧ୍ୟରେ ରାଜପଥରେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଛି। କଟକ ମଙ୍ଗୁଳିଠାରୁ ଝାରଗୁଡ଼ିଆ ପର୍ଯ୍ୟନ୍ତ ଜାତୀୟ ରାଜପଥର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଆସନ୍ତା ଡିସେମ୍ବର ସୁଦ୍ଧା ଶେଷ ହେବ ବୋଲି ବୈଠକରୁ ଜଣାପଡ଼ିଛି। ରାଉରକେଲା ମହାନଗର ନିଗମ ପକ୍ଷରୁ ଗତକାଲି ଜନଶୁଣାଣି ଅନୁଷ୍ଠିତ ହୋଇଛି। ମହାନଗର ନିଗମ କମିଶନର ଆଶୁତୋଷ କୁଲକର୍ଣ୍ଣୀ 30 ଅଭିଯୋଗର ଶୁଣାଣି କରିଥିବା ଜଣାପଡ଼ିଛି। ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରାବଣ ମାସ କୃଷ୍ଣପକ୍ଷ ତୃତୀୟା ତିଥିରେ ଶ୍ରୀବିଗ୍ରହମାନଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ପ୍ରାୟ ସନ୍ଧ୍ୟା 6 ରାତି 10 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ବର୍ଷା ଲାଗି ରହିଛି। ଗତ 24 ମଧ୍ୟରେ ଅନୁଗୁଳ ଜିଲ୍ଲାରେ ସର୍ବାଧିକ 57 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ମଧ୍ୟରେ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଭଦ୍ରକ ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏହିସବୁ ଜିଲ୍ଲାରେ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।